ମାଟି ମୋ ଦେଶ, ମୋ ମାଟି ମୋ ବାସ, ମୋ ମାଟିରେ କରିବି ଚାଷ, ହଟିବ ଦେଶର ଭୋକ, ହଟିବ ଦେଶର ଭୋକ, ମୋ କୃଷକ।
ମୋ ମାଟି ମୋ ଦେଶ, ମୋ ମାଟି ମୋ ବାସ, ମୋ ମାଟିର ମୋ ସୈନିକ, ମୁଁ ମୋ ମାଟିର ରକ୍ଷକ।
ହଁ ବନ୍ଧୁ, ଆମେ କୃଷକ, ଆମେ ସୈନିକ, ଆମେ ଶିଳ୍ପିକ, ଆମେ ବୈଜ୍ଞାନିକ। ସେ ଦାର୍ଶନିକ ହେଉ କିମ୍ବା ଗବେଷକ ହେଉ, ସେ ଶ୍ରମିକ ହେଉ କିମ୍ବା ଉତ୍ପାଦକ ହେଉ, ଆମେ ସମସ୍ତେ ଭାରତ ବଗିଚାର ଅନେକ ଫୁଲ ହେଲେ ମଧ୍ୟ ଗୋଟିଏ ମାଳ ସଦୃଶ। ଏହି ମାଟିର ମୁକ୍ତି, ଏହି ମାଟିର ରକ୍ଷା ଆମର ପ୍ରତି ରକ୍ତବିନ୍ଦୁରେ ଜାଗ୍ରତ ହେବା ବିଧେୟ।
ଏଥିସହିତ ସମସ୍ତ ରେଡ଼ିଓ ଶ୍ରୋତାଙ୍କୁ ସ୍ୱାଗତ କରୁଛି। ଆଜିର ଅଧ୍ୟାୟରେ ମୁଁ ମୁସ୍କାନ,
ମୁଁ ହେଉଛି ଦେବୀ ଓଡ଼ାରେ।
ଶରୀର ରୂପୀ ମନ୍ଦିରରେ ମନ ପୁରି ପୂଜାରୀ ସହ ଶରୀର ରୂପୀ ମନ୍ଦିରରେ ମନ ରୂପୀ ପୂଜାରୀ ସହ ଆତ୍ମାକୁ ପରମାତ୍ମା ସହ ସଂଯୋଗ କରାଇବା ପାଇଁ ଭକ୍ତିର ପୂଜା ଫୁଲ ସନ୍ତୁଷ୍ଟ କରାଇଥାଏ। ତେବେ ସାଥୀ, ଆସନ୍ତୁ ଶୁଣିବା ଆଜିର ଅନୁଚିନ୍ତା।
ଆଜିର ଅନୁଚିନ୍ତାକୁ ସମସ୍ତଙ୍କୁ ସ୍ୱାଗତ କରୁଛି ମୁଁ ପ୍ରତିମା। ତ୍ୟାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ। ସେ ରୂପର କିଛି ମୂଲ୍ୟ ହିଁ ନଥାଏ ଯଦି ଗୁଣ ନଥାଏ। ଭୁଲ କରିବା ଠାରୁ ବଡ଼ ପାପ ହେଉଛି ଅନ୍ୟକୁ ଠକିବା। ସଂସାରରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଖରାପ ପରିସ୍ଥିତିରେ ବି ନିଜକୁ ଭାଗ୍ୟଶାଳୀ ବୋଲି ଭାବନ୍ତି। ଦୁଃଖ ସମୟରେ ସମସ୍ତେ ହାତ ଛଡ଼ା ଦିଅନ୍ତି, ଖୁସି ସମୟରେ ସମସ୍ତେ ହାତ ବଢ଼େଇବାକୁ ଚାଲି ଆସନ୍ତି। ଧନ୍ୟବାଦ
ସାଥୀ ଆଜିର ଅନୁଚିନ୍ତା। ଏବେ ଆସନ୍ତୁ ଶୁଣିବା ପିଲାଙ୍କ ଗପ ପଡ଼ା।
ଗପଟିର ନାଁ ସୂର୍ଯ୍ୟ ଓ ଭବନ। ଗୋଟେ ସମୟର କଥା, ସୂର୍ଯ୍ୟ ଆଉ ଭବନ ଭିତରେ ଲଢ଼େଇ ହେଲା କି ତାଙ୍କ ଦୁହିଁଙ୍କ ଭିତରୁ କିଏ ଅଧିକ ଶକ୍ତିଶାଳୀ। ଭବନ ସୂର୍ଯ୍ୟକୁ କହିଲା, ମୁଁ ତୁମଠାରୁ ଅଧିକ ଶକ୍ତିଶାଳୀ ଅଟେ। ନା, ତୁମେ ମୋ ଠାରୁ ଅଧିକ ଶକ୍ତିଶାଳୀ ଅଟ। ସୂର୍ଯ୍ୟ କହିଲା, ମୁଁ ବି ଶକ୍ତିଶାଳୀ ଅଟେ। ଏତିକି ଦୁହିଁଙ୍କ ଭିତରେ ଲଢ଼େଇ ଚାଲିଲା। ଶେଷରେ ପବନ କହିଲା, ଚାଲ ଦେଖିବା ଆମେ ଦୁହିଁଙ୍କ ଭିତରେ କିଏ ଅଧିକ ଶକ୍ତିଶାଳୀ। ହଉ ଠିକ୍ ଅଛି, ମୁଁ ବି ରାଜି ଅଛି ବୋଲି ସୂର୍ଯ୍ୟ କହିଲା। ତେବେ ହଠାତ୍ ସାମ୍ନାରେ ଦେଖିଲେ କି ଏକ ଯାତ୍ରୀ ଆସୁଛି। ତାକୁ ଦେଖିକରି ପବନ ନିଜର ଶକ୍ତି ପ୍ରଦର୍ଶନ କରିବାର ଯୋଜନା କଲା। ସେ ସୂର୍ଯ୍ୟକୁ କହିଲା, ଦେଖ ସେ ଯାତ୍ରୀଟି ଆସୁଛି, ଆମେ ଯଦି କେହି ତାର କମ୍ବଳ ବାହାର କରିବାର ସଫଳ ହେବ ସେ ହିଁ ଅଧିକ ଶକ୍ତିଶାଳୀ ହେବ। ପ୍ରଥମେ ମୁଁ ଆରମ୍ଭ କରିବି, ସେ ପର୍ଯ୍ୟନ୍ତ ତୁମେ ବାଦଲ ଭିତରେ ଲୁଚି ଯାଅ। ସୂର୍ଯ୍ୟ ବାଦଲରେ ଲୁଚିବା ପରେ ଭବନ ତା ବେଗ ବହୁତ ଜୋରରେ ବଢ଼େଇବାରେ ଲାଗିଲା। ଭବନ ଯେତେ ଅଧିକ ବେଗରେ ବହିଲା, ଯାତ୍ରୀଟି ତାର କମ୍ବଳକୁ ସେ ମଜବୁତ ନିଜ ଶରୀରରେ ଘୋଡ଼େଇ ରଖିଲା, କାରଣ ସେ ଥଣ୍ଡାରୁ ବଞ୍ଚିଯିବ। ଭବନ ବହୁତ ଶକ୍ତି ପର୍ଯ୍ୟନ୍ତ ବହିକରି ଶେଷରେ ଥକିକି ଶାନ୍ତି ହୋଇଗଲା। ଭବନକୁ ଥକି ଯାଇ ହାରିବାର ଦେଖି ସୂର୍ଯ୍ୟ କହିଲା, ଏବେ ମୋ ପାଳି। ତେବେ ସୂର୍ଯ୍ୟ ବାଦଲ ଭିତରକୁ ବାହାରି ଜୋରରେ ଚମକିବାକୁ ଲାଗିଲା। ଓହୋ, ଏତେ ଗରମ, କେହି ଯାତ୍ରୀଟି କମ୍ବଳକୁ ବାହାର କରିଦେଲା। ଏହା ଦେଖିକରି ପବନ ନିଜର ହାର ମାନି ନେଲା ଆଉ ସୂର୍ଯ୍ୟକୁ ନମସ୍କାର କରି ଆଗକୁ ଚାଲିଗଲା।
ଏତେବେଳେ ଯାଇ ଶୁଣୁଥିଲେ ସାଥୀ ପିଲାଙ୍କ ଗପ ପଡ଼ା। ଏବେ ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର ଗୀତ। ପାଠ ପଢ଼େ ଭାଇ ଭଉଣୀମାନେ ଏହାକୁ ରଚନା କରିଛନ୍ତି ଉଦୟନାଥ ହନ୍ତାଳ, ଗାଇଛନ୍ତି ଶ୍ୟାମ, ପିଙ୍କି ଓ ତାଙ୍କ ସାଥୀ।
ପିଲାକେ ପଢ଼ ପାଠ, ଆରେ ଟକିକେ ପଢ଼ ପାଠ, ଟକି ପିଲା ପଢ଼ଲେ ପାଠ। बदली जुग आला बदली बदली जुग आइला बदली पाठ न पढ़िले सिकी त लख कहबे भकुआ बोली पाठ न पढ़िले सिकी त लख कहबे भकुआ बोली
सिकी रे मणि जीवन जन्म होई सिकी रे मणि जीवन जन्म होई
अपटुआ होई भकुआ मुरुख रो वारी कते दिन अपटुआ होई भकुआ मुरुख रो वारी कते दिन
सुतेगा पाठ देखाई सी
पाठ पाठ पढ़ू आगे बढ़ू आमर हाते देश के गोड़ू पाठ पढ़ू आगे बढ़ू आमर हाते देश के गोड़ू पाठ पढ़ू आगे बढ़ू आमर हाते देश के गोड़ू पाठ पढ़ू भाई भाई नी मन सुने कथा तुमी अलग लगे पाठ ना छाड़ू सिकी तेरू आमी पाठ पढ़ू भाई भाई नी मन सुने कथा तुमी
साथी आशा करूचु गीतटी आपणमानको भल लागिथिबो
एही गीत सहित आजर अध्याय को एथि रखुछु
नमस्कार।